श्रीमद्भागवतम दशम स्कंद 13 अध्याय श्लोक 43 एवमेतेषु भेदेषु चिरं धत्वा स्वात्मभू सत्यः के कतरे नेति ज्ञातुं नेष्टे कथञ्चन एवमेतेषु भेदेषु चिरं धत्वा स्वात्मभू सत्यः के कतरे नेति ज्ञातुं नेष्टे कथञ्चन एवमेतेषु भेदेषु चिरं धत्वा स्वात्मभू सत्यः के कतरे नेति ज्ञातुं नेष्टे कथञ्चन एवमेतेषु भेदेषु चिरं धत्वा स्वात्मभू सत्यः के कतरे नेति ज्ञातुं नेष्टे कथञ्चन शब्दन्वत् एवं एहि प्रभावरे एतेषु भेदेषु एहिसबु बालकमानक मध्यरे जो भिन्न रूपे वर्तमान थिले चिरम दीर्घकाल ध्यात्वा चिंता करी स से आत्मभू ब्रह्मा सत्यः प्रकृत के क्यों माने कतरे क्यों माने न नुहे इति एहि प्रभावरे ज्ञातुं जानिबा पाई न नुहे इष्टे सक्षम होइतिले कथञ्चन कौनसी प्रकार रुग्रणवत् एहि प्रभावरे ब्रह्मा दीर्घकाल धरि चिंता करी मध्य भिन्न भावे वर्तमान दुई दल बालकंकर पार्थक्य निरूपण करिपारिले नाही से जानिबाक चेष्टा करुथिले केउ दलटी असली एवं केउ दलटी नकली अटन्ति किंतु से ताहा बुझिपारि नथिले भावार्थ कहुच्छे ब्रह्मा किं कर्तव्य विमूढ़ होते से चिंता करुले प्रकृत बालक एवं बातृ मान जपरी सुई रखि आसती से सुई रही कि आउ जड़े बालक एवं बाछुरी एटाट कृष्ण सहित खेलुंच किपर संभव है ब्रह्मा कौन हो बुझीपारी नथिले क्यों बालक मैंने सत्य क्यों बालक मैंने असत्य ब्रह्मा जापार नथिले ब्रह्मा कौन से सिद्धांत उपनीत हो पार नथिले से दीर्घ समय धरी से कथा चिंता करुले एक समय एकापरी दुई दल बाछुरी और बाड़क किपरी संभव हे कृष्ण कौन ये बाड़क और बाछुरी मान को सृष्टि करना जो मैंने शोई रही से सृष्टि करना उभय दल कृष्ण सृष्टि अटे ब्रह्मा नाना भाव से सब कथा चिंता करुले जदि मुझे गुंफा को जाए देखुची जो बाड़क और बाछुरी से अच्छा ताहले कौन कृष्ण बाड़क बाछी मान से रखि आसुँचे मुझे जो एटिक आसती से देखुची से अच्छा कृष्ण पुणी एठारू नहीं सेठे रखि आस ब्रह्मा बुझिपार नथिले किपरी एही एक समय दुई दल गोवत्स एवं गोपाल बाड़क ठीक एकापरि हो पारे जदिव से यहीपरि चिंता करुले तथापि से किसी बुझिपार नथिले नमो विष्पादाय कृष्ण प्रेष्ठाय भूतले श्रीमते भक्ति सर्वदान स्वामी नाम नमो सद्भक्त मणि मणिपुर ध्रुवाय च प्रभुपाद सद्वाणी प्रचार निरताय हरे कृष्ण जो नाम संडे प्रोग्राम अच्छे हमारा କିନ୍ତୁ ଯେହେତୁ ବର୍ତ୍ତମାନ ଆମର କିଛି ସମୟ ରହିଛି, ଆମେ କିଛି ଆଲୋଚନା କରିଦେବା। ଏ ଯେଉଁ ଭଗବାନଙ୍କର ଏଇ ଲୀଳା ବ୍ରହ୍ମା ବିମୋହନ ଲୀଳା, ବ୍ରହ୍ମା ସାଧାରଣ ବ୍ୟକ୍ତି ନୁହନ୍ତି, ଏ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟକ୍ତି, ସେ ଜୀବ ସର୍ବଶ୍ରେଷ୍ଠ ବ୍ୟକ୍ତି। ଭଗବାନଙ୍କର ଯେଉଁ ଅସଂଖ୍ୟ ଗୁଣ ରହିଛି, ସେ ଗୁଣକୁ 64 ଭାଗରେ ବିଭକ୍ତ କରାଯାଇଛି, ଏବଂ ବ୍ରହ୍ମାଙ୍କର 50 ଗୁଣ ଅଛି। ବ୍ରହ୍ମାଙ୍କର ଜୀବମାନେ ଯଦି ବ୍ରହ୍ମାଙ୍କ ଭଳି ହୋଇପାରିବେ, ତାହେଲେ ସେ 50 ଗୁଣର ଅଧିକାରୀ ହୋଇପାରିବେ। ଭଗବାନଙ୍କର 64 ଗୁଣ ରହିଛି, 50 ଗୁଣର ଅଧିକାରୀ ହୋଇପାରିବେ ବ୍ରହ୍ମା, ସେ 50 ଗୁଣ ତାଙ୍କ ପାଖରେ ରହିଛି। କିନ୍ତୁ ସେ ମୋହିତ ହୋଇଯାଉଛନ୍ତି, ବ୍ରହ୍ମାଙ୍କର ଉର୍ଦ୍ଧ୍ୱରେ ଶିବ, ତାଙ୍କର ଆହୁରି 5 ଗୁଣ ଅଧିକା ରହିଛି, ସିଏ ମଧ୍ୟ ମୋହିତ ହୋଇଯାଉଛନ୍ତି। ଶିବଜୀଙ୍କର ଉର୍ଦ୍ଧ୍ୱରେ ବିଷ୍ଣୁ ତତ୍ତ୍ୱ, ବଳରାମ ଯେତେ ସବୁ ରହିଛନ୍ତି ସମସ୍ତେ ବିଷ୍ଣୁ ତତ୍ତ୍ୱ, ଏମାନଙ୍କର ଆହୁରି 5 ଅଧିକ ଗୁଣ ରହିଛି, 60 ଗୁଣ ରହିଛି ତାଙ୍କର। କିନ୍ତୁ ବଳରାମ ମଧ୍ୟ ମୋହିତ ହୋଇଯାଉଛନ୍ତି, ଆଉ ସାମାନ୍ୟ ବ୍ୟକ୍ତିମାନଙ୍କ କଥା କ'ଣ କହିବା। ଭଗବାନଙ୍କ ବିଷୟରେ ଜାଣିବା, ଭାଗବତ ବର୍ଣ୍ଣନା କରାଯାଇଛି ଯେ ଅବୋଧ ଜାତ ଯାବତ୍, ଯେଉଁ ଏସବୁଟି ଅଛନ୍ତି ଭାଗବତରେ, ଯେ ବ୍ରହ୍ମାଙ୍କ ଠାରୁ ଆରମ୍ଭ କରି ସମସ୍ତେ ଅବୋଧ ଅଜ୍ଞାନତା ଭିତରେ ଜାତ ହେଇଛନ୍ତି। ଭୌତିକ ଜଗତ ହେଉଛି ଅଜ୍ଞାନ ଅନ୍ଧକାରମୟ ଜଗତ, ବ୍ରହ୍ମା ମଧ୍ୟ ଅବୋଧ ଜାତ, କେଉଁ ଶ୍ଳୋକରେ ଅଛନ୍ତି ଅବୋଧ ଜାତ, ଏଇଟା ହେଉଛି ଅବୋଧ ଜାତ, ନ ଜିଜ୍ଞାସିତ ଆତ୍ମତତ୍ତ୍ୱମ୍। ଯେତେଦିନ ପର୍ଯ୍ୟନ୍ତ ଆମେ ଆତ୍ମତତ୍ତ୍ୱ ବିଷୟରେ ଜିଜ୍ଞାସା କରୁନାହିଁ, ସେତେଦିନ ପର୍ଯ୍ୟନ୍ତ ଆମର ଏଇ ଅବୋଧ ବା ଅଜ୍ଞାନତା ହିଁ ରହିଥିବ। ଯାବତ୍ ନ ଜିଜ୍ଞାସିତ ଆତ୍ମତତ୍ତ୍ୱମ୍। ତେଣୁ ଇଏ ବ୍ରହ୍ମାଙ୍କ ବିଷୟରେ କୁହାଯାଉଛି। ହଁ, ଯାବତ୍ ନ ଜିଜ୍ଞାସିତ ଆତ୍ମତତ୍ତ୍ୱମ୍, ଏଇଟା ପଞ୍ଚମ ସ୍କନ୍ଧରେ କୁହାଯାଇଛି ନା। ଯାବତ୍ ନ ଜିଜ୍ଞାସିତ ଆତ୍ମତତ୍ତ୍ୱମ୍, ନ ଜିଜ୍ଞାସିତ ଆତ୍ମତତ୍ତ୍ୱମ୍, 5 5 5 ଋଷଭ ଦେବ କଥା କହୁଛନ୍ତି। ପରାଭବ ସ୍ଥାବତ ଅବୋଧ ଜାତ, ପରାଭବ ସେତେଦିନ ପର୍ଯ୍ୟନ୍ତ ଜଣେ ପରାସ୍ତ ହେଉଥିବ ଏ ଭୌତିକ ଜଗତରେ, ଯଦିଓ ସେମାନେ ବହୁତ ଭିକ୍ଟ୍ରି ପାଉଛନ୍ତି, ବହୁତ ଉପାଧି ପାଉଛନ୍ତି, ବହୁତ ପ୍ରଶଂସା ପାଉଛନ୍ତି, କିନ୍ତୁ ଶାସ୍ତ୍ର ମତରେ ସେମାନଙ୍କର ପରାଭବ ହୋଇଛି, ସେମାନଙ୍କର ପରାଜୟ ହୋଇଛି। ଯାବତ୍ ଯେତେ ସେତିକି ଦିନ ପର୍ଯ୍ୟନ୍ତ ହେଉଥିବ, ଯାବତ୍ ନ ଜିଜ୍ଞାସିତ ଆତ୍ମତତ୍ତ୍ୱମ୍, ଆତ୍ମତତ୍ତ୍ୱ ବିଷୟରେ ଜିଜ୍ଞାସା ହେଉନାହିଁ ମାନେ ତାଙ୍କର ପରାଜୟ ହୋଇଛି ବୋଲି ବୁଝିବାକୁ ପଡ଼ିବ। ଯଦିଓ ବାହ୍ୟ ଦୃଷ୍ଟିରୁ ଦେଖିବାକୁ ପଡ଼ିଲେ ସେମାନେ ଜୟଲାଭ କରିଛନ୍ତି, ଗୋଲ୍ଡ ମେଡ଼ାଲ ପାଇଲେ, ଚାମ୍ପିଅନସିପ୍ ପାଇଲେ, ପ୍ରଶଂସିତ ହେଲେ ବା ନୋବେଲ ପ୍ରାଇଜ୍ ପାଇଲେ, କିନ୍ତୁ ଭଗବାନ ଋଷଭଦେବ କଥା କହୁଛନ୍ତି ଯେ ତାଙ୍କର ସେତେଦିନ ପର୍ଯ୍ୟନ୍ତ ପରାଜୟ ହୋଇକି ଚାଲିଥିବ, ଆତ୍ମତତ୍ତ୍ୱ ଜିଜ୍ଞାସା ହେଉନାହିଁ ମାନେ ପରାଭବ ସ୍ଥାବତ ଅବୋଧ, ଅବୋଧ ଜାତ ଶବ୍ଦଟି ବ୍ୟବହାର କରାଯାଇଛି। ଅବୋଧ ଜାତ କହିଲେ ବ୍ରହ୍ମାଙ୍କଠାରୁ ଆରମ୍ଭ କରି ସମସ୍ତେ ଏ ଭୌତିକ ଜଗତରେ ଯେଉଁମାନେ ଆସୁଛନ୍ତି ସେମାନେ ଅଜ୍ଞାନତା ଭିତରେ ରହିଛନ୍ତି, ବ୍ରହ୍ମା ମଧ୍ୟ ଜାଣିପାରିଲେ ନାହିଁ ସେ କିଏ। ବ୍ରହ୍ମା ଆଗରୁ ଚେଷ୍ଟା କରିଥିଲେ ପ୍ରକୃତରେ ସେ କିଏ, ଆତ୍ମଭୂ ବୋଲି କୁହାଯାଉଛି ନା। ଏବଂ ଏତେଷୁ ଭେଦେଷୁ स आत्मभू चिरं ध्यातु स आत्मभू भूकाल बहु समय पर्यटन ध्यान करवाक लगे कारण ध्यान करार रही आरंभ से ध्यान कर ब्रह्मा जो सृष्टि तृतीय स्कंद वर्णना कर ब्रह्मा केमी आत्मभू कहीं कहु ना से कौन मातृगर्भ आसी ना से स्वयं प्रकाशित होती भगवान गर्भोदक साई विष्णु तर भगवत्ता प्रकाश कर बिना आश्रय सबकि स्वाभाविक ज्ञान बल क्या भगवान सबकि चाहिए ताजी सत्य संकल्प भगवान जहाँ संकल्प कले भगवान भगवान से शक्ति रही सत्य संकल्प शक्ति तेणु भगवान गर्भोदक साई विष्णु जो प्रजा सृष्टि करने आरंभ करे प्रथम ब्रह्मा को सृष्टि करदे केमी सृष्टि कले ना इच्छा मात्र के इच्छा रे नाभिरु गोटे पद्मजात है से पद्म रे ब्रह्मा जात है आत्मभूल कह पद्मजोरी मत कह जाए ब्रह्मा को तेणु ये आत्मभू बहुत ज्ञान रही किंतु से ज्ञान भगवान प्रदान कर प्राप्त हेले प्रथम से जापार किसी जापार से किए जापार तेणु बहुत काल चेष्टा कले भागवत वर्णना कर बहुत काल चेष्टा कले से जो पद्मनाड़ बसते पद्मपुर बसते पद्मनाड़ धरी तार भर प्रवेश कर प्रवेश कले बहुत काल बीतीगला किसी जापारे ना सोर्स कौटा कौटू आए किए कौटू आ सब ज्ञान सीजे पूर्व शहे जन्म धरी स्वधर्म आचरण कर भूलीगले जदि भगवान आमको स्मृति शक्ति नदे तेल आम भूली जावा पगल व्यक्ति मैंने कौन से किसी जापार ना स्मृति शक्ति नष्ट तेणु ब्रह्मा किसी जापारे ना तेणु तापर से पुणी आसिले ऊपर को आसिले पद्मफुल ऊपर को आसिले एवं से बसिले दुईटी शब्द शुभिला दुईटी अक्षर त एवं प ये हूँ स्पर्शवर्ण षोडश एवं एकोइशतम अक्षर स्पर्शवर्ण जो कठू आरंभ कर आरंभ कर षोड़तम अक्षर हूँ त एवं एकोइशतम अक्षर हूँ प ये दुईटी अक्षर दुई थर से शुणिले तेणु से तप करने आरंभ कले तपस्या करने आरंभ कले तेणु यही भाव में अनेक काल धरी तपस्या कलापर भगवान पाखे आविर्भाव ही ज्ञान प्रदान कराए चतुष्टी भागवत ये भागवतम जो 18,000 श्लोक आम पाठ करे जो अच्छा भागवतम रे ये 18,000 श्लोक को संकुचित कले चारोटी श्लोक हम सी हूँ चतुश्लोकी भागवत द्वितीय स्कंद नवम अध्याय 32-35 ये चारोटी श्लोक ये चारोटी श्लोक भगवान एभली ज्ञान प्रदान कले ब्रह्मा को ब्रह्मा ये गले विश्वर प्रथम स्रष्टा फास्ट इंजीनियर ऑफ दिस यूनिवर्स प्रभुपाद महाराज कहते भगवान जो ज्ञान इंजीनियरिंग कॉलेज पठेले ना आम बुला इंजीनियरिंग कलेज अच्छे चार वर्ष पढ़ाक पड़ता है पिला पढ़ुं चार वर्ष पढ़ुं इंजीनियरिंग चार वर्ष पढ़ी से सृष्टि करें ना ब्रह्मा जो भाव सृष्टि कर ब्रह्मा कौन कलेज को जाना वर्ष वर्ष पढ़ी ना ब्रह्मा हृदय भितर भगवान ज्ञान प्रदान करदे तेने ब्रह्म हृदय जहाँ कहे हृदय भितर सब ज्ञान देदे चारोटी श्लोक वंशी बादन करके श्लोक प्रदान कर श्लोक तेणु ब्रह्मा सब श्रेष्ठ ज्ञानी व्यक्ति होगले कवि आदि कवि भी कह जाए श्रेष्ठ ज्ञानी होगले ब्रह्मा श्रेष्ठ ज्ञानी आगे प्रथम श्लोक सब कहते तेन ब्रह्म उदाज आदि कवि से आदि गुरु ब्रह्मा आम से ब्रह्मा ଧାରାରେ ଆମେ ଆସୁଛେ, ବ୍ରହ୍ମ ମାଧ୍ୟ ଗୌଡ଼ ସମ୍ପ୍ରଦାୟ। ବ୍ରହ୍ମା ଏତେ ଜ୍ଞାନ ରହିଛି, ରଚନା କରିଦେଲେ ବ୍ରହ୍ମ ସଂହିତା, ଭଗବାନ ଦର୍ଶନ କଲେ, ଭଗବାନ ଧାମକୁ ଦର୍ଶନ କଲେ, ବ୍ରହ୍ମ ସଂହିତା ରଚନା କଲେ। ବ୍ରହ୍ମ ସଂହିତାରେ 100 ଚାପ୍ଟର ରହିଛି, କିନ୍ତୁ ବର୍ତ୍ତମାନ କେବଳ ଗୋଟିଏ ଚାପ୍ଟର ମିଳୁଛି, ପଞ୍ଚମ ଅଧ୍ୟାୟଟି। ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟକୁ, ସେହି ସମୟରେ ଏଇ ବ୍ରହ୍ମ ସଂହିତାକୁ ଉଦ୍ଧାର କରିଥିଲେ ଦାକ୍ଷିଣାତ୍ୟରୁ। ତେଣୁ ଭଗବାନଙ୍କ ସମ୍ବନ୍ଧରେ ସବୁକିଛି ଜ୍ଞାନ ସେ ପ୍ରଦାନ କରିଛନ୍ତି, ବ୍ରହ୍ମ ସଂହିତାରେ ସବୁକିଛି ଜ୍ଞାନ ପ୍ରାପ୍ତ ହୋଇଛନ୍ତି। କିନ୍ତୁ ସେହି ବ୍ରହ୍ମା ବର୍ତ୍ତମାନ ଜାଣିପାରୁନାହାନ୍ତି, ଏବଂ ଏତେଷୁ ଭେଦେଷୁ ପ୍ରକୃତରେ ତା ପୂର୍ବ ଦୁଇଟି ଶ୍ଳୋକରେ ମଧ୍ୟ ଆଲୋଚନା କରାଯାଉଥିଲା, ବ୍ରହ୍ମା ଚିନ୍ତା କରୁଥିଲେ ପ୍ରକୃତରେ ସେମାନେ ଯେଉଁ କ'ଣ ଗୁମ୍ଫାରେ ରଖିଦେଇ ଆସିଥିଲି, ମୋହିତ କରିକିରି ଶୁଆଇ ଦେଇକିରି ଆସିଛି, ସେମାନେ ପୁଣି ଏଠିକି ଆସିଗଲେ କି? ପୁଣି ସେଠି ଯାଇ ଦେଖିଲା ବେଳକୁ ସେମାନେ ଘୁଣି ମାରୁଛନ୍ତି। ତାପରେ ଏଠିକି ଆସିଲେ ଦେଖିଲା ବେଳକୁ ଏମାନେ ସେମିତି ରହିଛନ୍ତି, ଖେଳୁଛନ୍ତି, ଭଗବାନ ସହିତ ଖାଦ୍ୟ ଗ୍ରହଣ କରୁଛନ୍ତି, କୁଲୀନ ଭୋଜନ ଚାଲିଛି। ତେଣୁ ବର୍ତ୍ତମାନ ବ୍ରହ୍ମା ଚିନ୍ତା କରୁଛନ୍ତି, ଧ୍ୟାୟତୁ ଚିରଂ ଧ୍ୟାତୁ, ବହୁତ ସମୟରେ ଧ୍ୟାନ କରୁଛନ୍ତି, ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଧ୍ୟାନ କରୁଥାନ୍ତି ମଧ୍ୟ ସେ ଜାଣିପାରିନଥାନ୍ତି। ଭଗବାନ ପରେ ସେ ଜ୍ଞାନକୁ ଦେବେ ତାଙ୍କୁ। ପ୍ରକୃତରେ ଭଗବାନ ଯେ ନିଜକୁ ବିସ୍ତାର କରିଛନ୍ତି, ଏଇ ଚକ୍ଷୁ ଦେବେ ବ୍ରହ୍ମାଙ୍କୁ, ବ୍ରହ୍ମା ଦେଖିବେ, ଭଗବାନ ନିଜେ ନିଜକୁ ବିସ୍ତାର କରିଛନ୍ତି। ଯେତେ ସଂଖ୍ୟକ ଗୋବତ୍ସା ଥିଲେ, ଯେତେ ସଂଖ୍ୟକ ଗୋପାଳମାନେ ଥିଲେ, ଭଗବାନ ନିଜକୁ ସେତିକି ସଂଖ୍ୟକ ବିସ୍ତାର କରିଛନ୍ତି, ଆ ପରେ ସେଠି ବର୍ଣ୍ଣନା କରାଯିବ। ତେଣୁ ଆତ୍ମଭୂ ବ୍ରହ୍ମାଙ୍କ ଭଳି ଜ୍ଞାନୀ ବ୍ୟକ୍ତି ଆଦି କବୟେ, ଯିଏକି ଶ୍ରେଷ୍ଠ ବିଦ୍ୱାନ ବ୍ୟକ୍ତି, ମୂଳ ଗୁରୁ ସିଏ, ଜଗତ୍ଗୁରୁ ସିଏ, ଜାଣିପାରିଲେ ନାହିଁ ଆତ୍ମଭୂ। ସତ୍ୟା କେ କତରେ ନିହତି, ପ୍ରକୃତରେ କେଉଁଟା ଠିକ୍, କେଉଁଟା ଭୁଲ, ବା କେଉଁଟା ମୂଳ, କେଉଁଟା ମାୟା, ଜାଣିପାରିଲେ ନାହିଁ। ମାୟା ଏତେ ଷ୍ଟ୍ରଙ୍ଗ ରହିଛି, ମାୟା ଭଗବାନ ମାୟା, ଗୋଟେ କଥା ଅଛି, ଆମର ହରିଧର ମହାରାଜ କହୁଥିଲେ କଥା, ଯେ ଭଗବତ ଗୀତାରେ ଭଗବାନ କହିଲେ ନା, ଦୈବୀ ଏସା ଗୁଣମୟୀ ମୋ ମାୟା ଦୂରତୟା। ପୁରୀରେ ଆମର ଜଣେ ଜଗନ୍ନାଥଙ୍କର ସେବକ, ସେ ଯେତେବେଳେ ଜଗନ୍ନାଥ ମନ୍ଦିରରେ ପଢ଼ୁଥିଲେ ଭଗବତ ଗୀତାର ଏଇ ଶ୍ଳୋକଟି, ସିଏ ଟିକେ ଏଇଟାକୁ ବୁଝିପାରିଲେ ନାହିଁ। ସେ କହିଲେ କ'ଣ ଅଛି ମାୟା ଏତେ ଯେ ମୋ ମାୟା ଦୂରତୟା, କେହି ପାର ହେଇପାରିବେ ନାହିଁ। ଏଇଭଳି ଭାବରେ ଚିନ୍ତା କରୁଛନ୍ତି, ଭଗବାନ ବ୍ୟବସ୍ଥା କରିଦେଲେ। ସେ ନରେନ୍ଦ୍ର ପୋଖରୀରେ, ନରେନ୍ଦ୍ର କୁଣ୍ଡରେ, ନା ନରେନ୍ଦ୍ର ନୁହଁ, ଆମର ହେଉଛି ଆରଟା, ସେଠୁ କ'ଣ ସେଇଟା ଆର ପୁଷ୍କରିଣୀ ଯେଉଁ ରହିଛି, ଆଉ ଗୋଟେ ପୁଷ୍କରିଣୀ ଯେଉଁ ନାହିଁ, ଇଏ ଗଲାବେଳକୁ ପଡ଼ିବ କ'ଣ ସେ ପୁଷ୍କରିଣୀ, ସେ ଯେଉଁ ମାର୍କଣ୍ଡେୟ, ମାର୍କଣ୍ଡେୟ ମାର୍କଣ୍ଡେୟ ପୁଷ୍କରିଣୀରେ ସ୍ନାନ କରୁଥିଲେ, ଆସି ପହଞ୍ଚିଗଲେ ଏଠି କାଶୀରେ, କାଶୀରେ ଆସି ପହଞ୍ଚିଗଲେ। ତେଣୁ କାଶୀ ଶିବଜୀଙ୍କର ପୀଠ, ଆସନ୍ତା 5 ତାରିଖରେ ଶିବଜୀଙ୍କର ଆବିର୍ଭାବ ହେବ, ଯାହା ହେଉ ଶିବଜୀ ବିଶ୍ୱନାଥ, ବିଶ୍ୱନାଥ ସିଏ କାଶୀ ବିଶ୍ୱନାଥ। ତେଣୁ କାଶୀର ବିଶ୍ୱନାଥଙ୍କର, ଶିବଜୀଙ୍କର ଜଣେ ପୂଜକ ବ୍ରାହ୍ମଣ, ସେ ଦେଖିଲେ ବ୍ୟକ୍ତି ଜଣଙ୍କ ପାଗଳ ଭଳି ରହିଛନ୍ତି, ମାନେ ତାଙ୍କ ସେ କିଛି ତାଙ୍କର ପୂର୍ବ କଥା କିଛି ମନେ ନାହିଁ, କିଏ ସେ କେଉଁଠି ଆସିଲେ ସେ ବୁଲିଗଲେ। ତେଣୁ ତାଙ୍କର ଜଣେ କନ୍ୟା ଥିଲା, ସେ ତାଙ୍କର କନ୍ୟାର ଗୋଟେ ସ୍ୱାମୀ ଚାହୁଁଥିଲେ, ଆଉ ଦେଖିଲେ ବ୍ୟକ୍ତି ଜଣଙ୍କ ବ୍ରାହ୍ମଣ ଉପକୃତ ରହିଛି, ଆଉ ସବୁ ହୃଷ୍ଟପୃଷ୍ଟ ଅଛନ୍ତି, ସବୁ ଅଛନ୍ତି, ତେଣୁ ତାଙ୍କୁ ବିବାହ କରିଦେଲେ। ତାଙ୍କ ପୂର୍ବ କଥା ବି ମନେ ନାହିଁ, ଆଉ ବିବାହ ହେଲା ପରେ ତାଙ୍କର ପୁତ୍ର ସନ୍ତାନ ଇତ୍ୟାଦି ହେଲେ, ସନ୍ତାନ ସନ୍ତତି ସବୁ ହେଲେ, କେତେ ବର୍ଷ ଚାଲିଗଲା, ଅନେକ ବର୍ଷ ଚାଲିଗଲା। ତାପରେ ଗୋଟେ ଥର ସେ ଯେଉଁ କାଶୀରେ ସେଠି ଗୋଟେ ପୁଷ୍କରିଣୀରେ ସ୍ନାନ କଲାବେଳକୁ ଆସି ମାର୍କଣ୍ଡେୟ ପାଖରେ ପହଞ୍ଚିଲେ। ସେ କାଶୀରେ କଥା ସବୁ ଭୁଲିଗଲେ ସେ ପୁଣି ଏଠି ଯେତେବେଳେ ଆସିଲେ ସେ ଭୁଲିଗଲେ ସେଠି, ତେଣୁ ଆସି ଘରକୁ ଆସି ପହଞ୍ଚିଲେ। ଘର କହିଲେ କୁଆଡ଼େ ଗଲା ଏତେ ଦିନ ଯାଏ, ଏମିତି ଚିନ୍ତା କରିକି ସବୁ ଇଏ କଲେ। ତାପରେ ତାଙ୍କ ପୁଣି ଚାଲିଲେ ତାଙ୍କର। ଏଣେ ବିଶ୍ୱନାଥ କାଶୀରେ ସେ ବ୍ରାହ୍ମଣ ଜଣଙ୍କ ତାଙ୍କର ଜ୍ୱାଇଁ ହଜିଗଲେ, କୁଆଡ଼େ ଗଲେ କ'ଣ କଲେ କିଛି ଜଣାପଡ଼ିଲା ନାହିଁ। ଦେଇକି ସବୁ ବୁଝାଖୋଜି କଲେ, ସବୁ କଲେ, କେହି ଜାଣିପାରିଲେ ନାହିଁ। ତାପରେ କାଶୀରୁ କେତେଜଣ ବ୍ରାହ୍ମଣ ଆସିଥିଲେ ପୁରୀ, ପୁରୀକି ଆସି ଦେଖିଲେ ସେଇ ବ୍ରାହ୍ମଣ ଅଛନ୍ତି। ସେ ଖବର ଦେବେ ସେ ପୁଣି ଆସିଲେ, ସେ ଲୋକ ସେ ତାଙ୍କ ଶ୍ୱଶୁର ଆସିଲେ, ସେ ଆସି ଦେଖିଲେ ତାଙ୍କ ଜ୍ୱାଇଁ ଏଠି ଅଛନ୍ତି, ଆଉ ଗୋଟେ ଘରେ ରହିଛନ୍ତି, ତାଙ୍କର ପିଲା ଛୁଆ ପିଲା ଛୁଆ ସବୁ କହୁଛନ୍ତି। ତାପରେ ତାଙ୍କୁ କହିଲା ବେଳକୁ ସେ କହିଲେ, ନାହିଁ ତ ମୁଁ ତ କିଛି ମୁଁ ନଥିଲି, ତ ଆଉ କାହାକୁ ହେଉଥିବ ଡୁପ୍ଲିକେଟ୍। କିଏ ସତରା କିଏ ସତ୍ୟା କିଏ କଥାରେ ନେଇଛି, କିଏ ସତ୍ୟ ନୁହଁ। ତେଣୁ ଏଇଭଳି ଭାବରେ ଯେତେବେଳେ ଇଏ ହେଲା, ତେଣୁ ବ୍ରାହ୍ମଣମାନେ ପୁରୀର ବ୍ରାହ୍ମଣମାନେ ବସିଲେ ଆଲୋଚନା କଲେ। ତେଣୁ ସେହି ସମୟରେ ଯେତେବେଳେ ଏମିତି କହିଲେ, ତେଣୁ ତାଙ୍କର ସ୍ତ୍ରୀ ପିଲା ଛୁଆକୁ ଆଣିକି ଆସିଲେ, ସେ ଆଣିକି ରଖିଲେ, ତାଙ୍କୁ ଦେଲେ, ଏ ତୁମର ସ୍ତ୍ରୀ ତୁମର ପିଲା ଛୁଆ ଆମେ ସବୁ ତୁମେ ତୁମ ପାଳ କହିଲା ବେଳକୁ। ତାପରେ ତାଙ୍କର ସେ ଜ୍ଞାନ ଜଗନ୍ନାଥ ପ୍ରଦାନ କଲେ, କହିଲେ ମୁଁ ଯେଉଁ ଚିନ୍ତା କରୁଥିଲି ଭଗବାନଙ୍କର ମାୟା କିଭଳି, ମାୟା କ'ଣ ଏତେ ବଡ଼, ମୋ ମାୟା ଦୂରତା ଦେଖିଦେଲେ ଭଗବାନ ମାୟା। ତେଣୁ ଏଇଭଳି ଭାବରେ ମାର୍କଣ୍ଡେୟ ମଧ୍ୟ ଭଗବାନ ମାୟାକୁ ଦର୍ଶନ କରିଥିଲେ, ଭାଗବତ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯିବ। ମାର୍କଣ୍ଡେୟ ଆମର ଯେଉଁ ପୁରୀରେ ମାର୍କଣ୍ଡେୟ ପୁଷ୍କରିଣୀ ରହିଛି, ସେ ମାର୍କଣ୍ଡେୟ ସେଇଠି ଥିଲେ। ତେଣୁ ସେ ମାର୍କଣ୍ଡେୟ ତାଙ୍କର କମ୍ ବୟସରେ ତାଙ୍କର ମାନେ ଶେଷ ହେଇଯାଇଥାନ୍ତା ଜୀବନ, ମୃତ୍ୟୁ ସମୟ ଥିଲା ଖୁବ୍ କମ୍ ବର୍ଷରେ। ତେଣୁ ସେ ଶିବଜୀଙ୍କର ଆରାଧନା କରିଥିଲେ, ଶିବଜୀଙ୍କର ଆରାଧନା କରୁଥିଲା ବେଳେ ତାଙ୍କର ଯେତେବେଳେ ପୂଜା କରୁଥିଲେ ସେତେବେଳେ ତାଙ୍କର ମୃତ୍ୟୁ ସମୟ ଆସିଗଲା। ତେଣୁ ଯମରାଜ ଆସି ପହଞ୍ଚିଗଲେ, ଯମରାଜ ଆସି ପହଞ୍ଚିଗଲେ ମାର୍କଣ୍ଡେ ତାଙ୍କୁ ଦେଖି ଶିବଜୀଙ୍କୁ ଏଭଳି କୁଣ୍ଡେଇ ପକାଇଲେ ଡରରେ, ସେ ଶିବଜୀ ଯେଉଁ ଲିଙ୍ଗ ଥିଲେ ଫାଟିଗଲେ, ପଥର ସବୁ ପଡ଼ିଗଲେ। ଆପଣ ଯାଇଛନ୍ତି ମାର୍କଣ୍ଡେୟ ପୋଖରୀ ଯେଉଁ ପୁଷ୍କରିଣୀ ଅଛି ପୁରୀ ଦେଖିଛନ୍ତି, ସେଠି ଯେଉଁ ମନ୍ଦିର ଅଛି ଦେଖିଛନ୍ତି, ଯାଇଛନ୍ତି? ସେଠି ପଥର ସବୁ ପଡ଼ିଛି, ସେ ପଥର ସେଇ ପଥର ଯେଉଁ ପଥର ସେ ଇଏ କରିଦେଇଥିଲେ, ଆମର ଇଏ ଭକ୍ତ କୃଷ୍ଣ ମହାରାଜ କହୁଥିଲେ କଥା, ଏଥରକ ଯେଉଁ ଜଗନ୍ନାଥଙ୍କର ଯେଉଁ ତୀର୍ଥ ପରିକ୍ରମା ହେଉନଥିଲା ସେଥିରେ ସେ କହୁଥିଲେ। ତେଣୁ ସେ ତାପରେ ଶିବଜୀ ପଡ଼ିଲେ ଯମରାଜ ପଛରେ, ତାଙ୍କର ସେ ମାର୍କଣ୍ଡେୟ ଜାଣିବା ପାଇଁ ଚାହିଁଲେ ମାୟା କିଭଳି, ଭାଗବତ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଏ ମାୟାକୁ ଦେଖିଲେ ସିଏ, ଏସବୁ କଥା ରହିଛି। ଯାହା ହଉ, ଏଇ ଯେଉଁ ବର୍ତ୍ତମାନ ଚିରଂ ଧ୍ୟାତୁ ଧାତ୍ୱା ବ୍ରହ୍ମା ବା ଚିନ୍ତା କରିଛନ୍ତି ପ୍ରକୃତରେ, ଏମାନେ ଆମେ ସିନା ଜାଣିଦେଇଛୁ ବୋଲି କଥା ଆମକୁ ଇଏ ଆସୁନି, ଆମର ବିସ୍ମିତ ହେଉନାହିଁ ଆମେ, କିନ୍ତୁ ବ୍ରହ୍ମା ବିସ୍ମିତ ହେଇଗଲେ। ସେ କହିଲେ ମୁଁ ଯେତେବେଳେ ଯାଉଛି ସେ ଗୁମ୍ଫାକୁ ଯାଉଛି, ଇଏ କୃଷ୍ଣ ନେଇକି ସେଠି ରଖିଦେଇ ଆସୁଛନ୍ତି, ପୁଣି ସେଠୁ ଯେତେବେଳେ ଏଠିକି ଆସୁଛି ତାଙ୍କୁ ପୁଣି ଏଠିକି ଘିନି ଆସୁଛନ୍ତି। ତେଣୁ ତାଙ୍କର ମୁସ୍କିଲ ହେଇଗଲା ଜାଣିବା ପ୍ରକୃତରେ କେଉଁଟା ଠିକ୍, ଏମାନେ ଠିକ୍ ନା ସେମାନେ ଠିକ୍ ନା କେଉଁଟା ମାୟା କେଉଁଟା ଇଏ ସବୁ ବୁଝିପାରିଲେ ନାହିଁ। ତେଣୁ ଏଇଭଳି ଭାବରେ ସତ୍ୟାକେ କଥାରେ ନେତି ଜ୍ଞାତୁ ନେଷ୍ଟେ କଥାଞ୍ଚନ ନ ଜାଣିପାରିଲେ ନାହିଁ। ବ୍ରହ୍ମା ଯିଏକି ଏତେ ବିଦ୍ୱାନ ବ୍ୟକ୍ତି, ଆଦି କବୟ ବୋଲି କୁହାଯାଏ, ସବୁଠାରୁ ବିଦ୍ୱାନ ବ୍ୟକ୍ତି ସେ ବ୍ରହ୍ମା, ସେ ମୋହିତ ହେଇଗଲେ। ତେଣୁ ଇଏ ଯେଉଁ ଭଗବାନଙ୍କ ଲୀଳା ବୁଝିବା ଏତେ ସହଜ ତତ୍ତ୍ୱ ନୁହଁ, ଭଗବାନ ଲୀଳା ଭଗବାନଙ୍କ କୃପା ଯେଉଁମାନେ ପ୍ରାପ୍ତ ହେବେ ସେମାନେ ହିଁ ବୁଝିବେ ଭଗବାନଙ୍କୁ। ଏ କଥା ଆମର ଯେତେବେଳେ ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟକୁ, ସରି ନେଲେ ମହାପ୍ରଭୁଙ୍କର ଆସିଯିବ ଆବିର୍ଭାବ ତିଥି ମାର୍ଚ୍ଚ 21 ତାରିଖ, ଆଜି ହେଲା 3 ଆଉ 18 ଦିନ ପରେ ମହାପ୍ରଭୁଙ୍କର ଆବିର୍ଭାବ ହେବ। ଫାଲ୍ଗୁଣ ପୂର୍ଣ୍ଣମୀ। ତେଣୁ ଏଇ ଯେଉଁ ଭଗବାନ ମହାପ୍ରଭୁ ସନ୍ନ୍ୟାସ ଗ୍ରହଣ କଲେ, ସନ୍ନ୍ୟାସ ଗ୍ରହଣ କରି ପୁରୀକୁ ଗଲେ, ଯାଉଥିଲେ ବୃନ୍ଦାବନ ଅଭିମୁଖେ, ବୃନ୍ଦାବନ ଅଭିମୁଖେ ଯାଉଥିଲେ, କିନ୍ତୁ ନିତ୍ୟାନନ୍ଦ ପ୍ରଭୁ ଆଉ ଅନ୍ୟମାନେ ଯେଉଁ ତାଙ୍କ ସାଙ୍ଗରେ ଥିଲେ ତାଙ୍କୁ ବାଟ ବୁଲେଇ ଦେଲେ, ତେଣୁ ସେ ପୁଣି ଆସି ମାୟାପୁରରେ ପହଞ୍ଚିଲେ। ମାୟାପୁର ଆସି ଶାନ୍ତିପୁରରେ ପହଞ୍ଚିଲେ, ନବଦ୍ୱୀପରେ ଶାନ୍ତିପୁରରେ ପହଞ୍ଚି ଅଦ୍ୱୈତ ଆଚାର୍ଯ୍ୟଙ୍କ ଗୃହରେ ରହିଲେ ଏବଂ ତାଙ୍କର ମା ସୂଚୀଦେବୀ ଆସିଲେ, ଅନ୍ୟ ଭକ୍ତମାନେ ଆସିଲେ, ତାଙ୍କ ସହିତ କିଛି ଦିନ ରହିଲେ ସେ ଭଗବାନ ସେଠି ରହିଲେ ମହାପ୍ରଭୁ। ତାପରେ ମା ତାଙ୍କୁ କହିଲେ ତୁମେ ବୃନ୍ଦାବନ ନ ଯାଇ ପୁରୀ ଯାଅ। ତେଣୁ ସେ ପୁରୀ ଆସିଲେ। ପୁରୀ ଆସିଲା ଆସିକରି ସାର୍ବମ ଭଟ୍ଟାଚାର୍ଯ୍ୟ ରହିଛନ୍ତି, ସେ ସାର୍ବମ ଭଟ୍ଟାଚାର୍ଯ୍ୟଙ୍କର ସେ ହେଉଛନ୍ତି ସାର୍ବମ ଭଟ୍ଟାଚାର୍ଯ୍ୟ କିଏ ସେ ହେଉଛନ୍ତି ଗୁରୁ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କର ଶିଷ୍ୟ, ଏ ମାନେ ଅବତାର, ବୃହସ୍ପତିଙ୍କର ଅବତାର ସାର୍ବମ ଭଟ୍ଟାଚାର୍ଯ୍ୟ ଏତେ ଜ୍ଞାନ ବୃହସ୍ପତି ଭଗବାନଙ୍କ ବିଭୂତି ଭଗବତାରେ ବର୍ଣ୍ଣନା କରାଯାଏନି ବୃହସ୍ପତି ପୁରୋଦାସାଙ୍କ ତମା ମୁଖ୍ୟ ବିଧି ପାର୍ଥ ବୃହସ୍ପତି, ପୁରୋହିତମାନଙ୍କ ଶ୍ରେଷ୍ଠ ହେଉଛନ୍ତି ବୃହସ୍ପତି। ତେଣୁ ସେଇ ସାର୍ବମ ଭଟ୍ଟାଚାର୍ଯ୍ୟ ତେଣୁ ତାଙ୍କର ଆଜି ହେଉଛି ଈଶ୍ୱରପୁରୀଙ୍କର ଆବିର୍ଭାବ, ଈଶ୍ୱରପୁରୀ ତିରୁଭାବ, ଈଶ୍ୱରପୁରୀଙ୍କର ତିରୁଭାବ। ତେଣୁ ଈଶ୍ୱରପୁରୀ ସେ ହେଉଛନ୍ତି ମହାପ୍ରଭୁଙ୍କର ଗୁରୁ, ତାଙ୍କୁ ଦୀକ୍ଷା ପ୍ରଦାନ କରିଥିଲେ। ତେଣୁ ସେ ଈଶ୍ୱରପୁରୀ ଯେତେବେଳେ ଈଶ୍ୱରପୁରୀଙ୍କ କଥା ରହିଛି, ଈଶ୍ୱରପୁରୀ ଯେତେବେଳେ ଆସିଲେ ବୁଲାବୁଲି କରି ଯେତେବେଳେ ଆସିଲେ ନଦିଆ ନବଦୀକୁ ଆସିଲେ, ସେ ସମୟରେ ସେ ଏଇ ଗୋପୀନାଥ ଆଚାର୍ଯ୍ୟଙ୍କ ଗୃହରେ ରହିଥିଲେ। ଗୋପୀନାଥ ଆଚାର୍ଯ୍ୟ ହେଉଛନ୍ତି ସାର୍ବମ ଭଟ୍ଟାଚାର୍ଯ୍ୟଙ୍କର ଭିଣୀ। ତେଣୁ ଇଏ ଗୋପୀନାଥ ଆଚାର୍ଯ୍ୟ ଏବଂ ସାର୍ବମ ଭଟ୍ଟାଚାର୍ଯ୍ୟଙ୍କ ମଧ୍ୟ ଆଲୋଚନା ଚାଲିଛି। ଗୋପୀନାଥ ଆଚାର୍ଯ୍ୟ ସେ ହେଉଛନ୍ତି ଭଗବାନ ଭକ୍ତ, ତେଣୁ ସେ ମହାପ୍ରଭୁ ଜାଣିଛନ୍ତି, ସେ ହେଉଛନ୍ତି ଭଗବାନ ବୋଲି ଜାଣିଛନ୍ତି। କିନ୍ତୁ ସାର୍ବମ ଭଟ୍ଟାଚାର୍ଯ୍ୟ ବୁଝିପାରୁନଥିଲେ, ତେଣୁ ସେଇଠି ତାଙ୍କ ସହିତ ଯେଉଁ ଆଲୋଚନା ହୋଇଛି ସେଇଠି ସେ କହିଛନ୍ତି, ସେଇ ସେ ଈଶ୍ୱର ତତ୍ତ୍ୱ ବୁଝିବାରେ ପାରେ, ଯାହା ଯାହାଙ୍କ ପାଖରେ ଈଶ୍ୱରଙ୍କର କୃପା ପ୍ରାପ୍ତ ହୋଇଛନ୍ତି, ଅଥାପି ତେ ଦେବ ପଦାମ୍ବୁଜ ଦ୍ୱୟ, ଏଇ ଆ ପରେ ଯେଉଁ 14 ଅଧ୍ୟାୟରେ ବ୍ରହ୍ମା ପ୍ରାର୍ଥନା କରିବେ, ବ୍ରହ୍ମା ପ୍ରାର୍ଥନାରେ ସେଇଟା କହିବେ, ଏ ଶ୍ଳୋକଟି ଅଛନ୍ତି, ଅଥାପି ତେ ଦେବ ପଦାମ୍ବୁଜ ଦ୍ୱୟ ପ୍ରସାଦ ଲେସାନୁଗୃହୀତ ଏବ ହି ଜାଣାତି ତତ୍ତ୍ୱଂ ଭଗବାନ ମହିନ୍ନ ନ ଚାନ୍ୟେକୋପି ଚିରଂ ବିଚିନ୍ନନ୍। ଏଇ ସବୁଟି ଅଛନ୍ତି, ମାନେ ଆମେ କେମିତି ଜାଣିବା ଭଗବାନ, ଯେଉଁମାନେ ଭଗବାନଙ୍କ କୃପା ପ୍ରାପ୍ତ ହୋଇଛନ୍ତି ସେମାନେ ହିଁ ବୁଝିପାରିବେ ଭଗବାନଙ୍କୁ, ନହେଲେ ଜଣେ ବୁଝିପାରିବ ନାହିଁ। ତେଣୁ ସେଇଟା ଚୈତନ୍ୟ କୁହାଯାଇଛି, ସେହି କୃଷ୍ଣଙ୍କର ତତ୍ତ୍ୱକୁ ବୁଝିପାରିବେ ଯିଏ କୃଷ୍ଣଙ୍କର କୃପା ପ୍ରାପ୍ତ ହୋଇଛନ୍ତି। ଲେସ ହୟତ ଯାହାର, ସେଇ ଯେ ଈଶ୍ୱର ତତ୍ତ୍ୱ ବୁଝିବାର ପାରେ, ଈଶ୍ୱର କୃପା ଲେସ ପଦାମ ବୋଧ ଲେସାନୁଭୂତ ହେବ ହି, ଏଇ ଭାଗବତଙ୍କର ଏ ଶ୍ଳୋକର ବଙ୍ଗଳା ଅନୁବାଦ ସେଇଟା କୃଷ୍ଣ କବିରାଜ କରିଛନ୍ତି। ଈଶ୍ୱର ତତ୍ତ୍ୱକୁ ବୁଝିପାରିବେ ସେମାନେ, ତେଣୁ ସେ ଯଦି ନ ଜାଣିବେ ତାହେଲେ କେହି ବୁଝିପାରିବେ ନାହିଁ। ଅନ୍ୟମାନଙ୍କ କଥା କ'ଣ କହିବା, ବଳରାମ ସେ ଜାଣିପାରିଲେ ନାହିଁ ଆଉ ଅନ୍ୟମାନଙ୍କ କଥା କ'ଣ କହିବା। ତେଣୁ ବ୍ରହ୍ମା ଯେତେବେଳେ ଏଇଭଳି ଭାବରେ ତାଙ୍କର ମୁଣ୍ଡ ଘୂରିବା ଆରମ୍ଭ ହେଲା, ଚାରି ମୁଣ୍ଡ, ଗୋଟିଏ ମୁଣ୍ଡ ନୁହଁ, ଚାରିଟି ମସ୍ତକ ବ୍ରହ୍ମାଙ୍କର ଚତୁରା ନାମ, ସିଏ ଚାରିଟାକ ମସ୍ତକ ଯେତେବେଳେ ଚକର ମାରିଲା ସେତେବେଳେ ଧ୍ୟାନ କରିପାରିଲେ ନାହିଁ, କିନ୍ତୁ ଭଗବାନ ତାଙ୍କ କୃପା କରି, ଏଇ ଦୁଇଟି ଶ୍ଳୋକରେ ଏ ବିଷୟ ଆଲୋଚନା ଚାଲିବ ବର୍ତ୍ତମାନ, ଏଇଟା ପର ଶ୍ଳୋକରେ। ତେଣୁ ଭଗବାନ ତାଙ୍କୁ କୃପା କରିବେ, ତାଙ୍କ ନିଜର ସିଏ ନିଜକୁ ବିସ୍ତାର କରିଛନ୍ତି, ଏ ଜ୍ଞାନକୁ ପ୍ରଦାନ କରିବେ। ତେଣୁ ଏଇଭଳି ଭାବରେ ଆଜିର ଶ୍ଳୋକ ବିଷୟରେ ଆମେ କିଛି ଆଲୋଚନା କଲେ, ଆଜି ସଣ୍ଡେ ପ୍ରୋଗ୍ରାମ ରହିଛି, କଥା ହେବ ସେମାନଙ୍କ କଥା ବିଷୟ ଦେବା। ଜୟ ଶ୍ରୀ ଭାଗବତ କି। जय शुकोपाद महाराज की, जय शुक्रदेव की, समेत गौरभक्त की, ताई गौर प्रमानंदे। ନା ଆମେ କେମିତି କରିବାନି, କେମିତି କଲେ କେତେ ବର୍ଷ ଲାଗିବ? ଆମେ ଇମ୍ପୋର୍ଟାଣ୍ଟ ଶ୍ଳୋକ ଗୋଟେ ଗୋଟେ କରିବା, ଯେଉଁ ଯାହା ଶ୍ଳୋକ ଦ୍ୱାରା କି ପୁରା ଅଧ୍ୟାୟଟା ଆମେ ବୁଝିଯିବା, ତାପରେ ନେକ୍ସଟ ଅଧ୍ୟାୟ ଏମିତି କରି ଚାଲିବ ନା, ନହେଲେ ସେମିତି ହେଲେ ତ ହେଇପାରିବ ନାହିଁ। ଆମର ପ୍ରଥମ ଅଧ୍ୟାୟରେ ତିନୋଟି ଶ୍ଳୋକ ହେଉଛି, ପ୍ରଥମ ତିନୋଟି ଶ୍ଳୋକ ହେଉଛି ମଙ୍ଗଳାଚରଣ, ସେ ତିନୋଟି ଶ୍ଳୋକ କହିଲା ଏକ ଏକ ପାଞ୍ଚ ଛଅ ହେଇଛି ଯେ ଏକ ଏକ ଏକରୁ ଶ୍ଳୋକ ମେନଲି ତିନୋଟି ଶ୍ଳୋକ ହେଉଛି ମଙ୍ଗଳାଚରଣ ପ୍ରଥମ ଅଧ୍ୟାୟରେ, ତାପରେ ଛଅଟି ପ୍ରଶ୍ନ ରହିଛି ପ୍ରଥମ ଅଧ୍ୟାୟରେ, ଏତିକି ଗୁରୁତ୍ୱପୂର୍ଣ୍ଣ ଇଏ ସବୁ ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ତା ଦ୍ୱାରା ଆମେ କରିବା ସିଲେକ୍ଟ କରିବା, ତେଣୁ ତ ବହୁତ ମଙ୍ଗଳାଚରଣ ଆଉ କହିବା ନାହିଁ, ବର୍ତ୍ତମାନ ଏତେଦିନ ହେଇଗଲାଣି ଆଉ ମଙ୍ଗଳାଚରଣ କହିବା ନାହିଁ, ସେ ପ୍ରଶ୍ନରୁ ଗୋଟେ ଇଏ କରିବା।
ପ୍ରଶ୍ନ କ'ଣ?
ମୁଁ ସେଦିନ କହିଥିଲି, ଆଉ ଥରେ ପୁଣି ସେଟାକୁ ଆଲୋଚନା କରିବା, ସେଟା କରିଦେଲେ ତାପରେ ନେକ୍ସଟ ଆରମ୍ଭ ହବ ତା ସେକେଣ୍ଡ ଅଧ୍ୟାୟରୁ। ଚିତ୍ତ ଗୋସ୍ୱାମୀ ଉତ୍ତର ଦେଉଛନ୍ତି ତାର, ଏଇଟା ସ୍ୱର୍ଣ୍ଣଘାତି ପ୍ରଶ୍ନ ପଚାରିବେ। ତେଣୁ ଏଇଟାକୁ ଆମେ ଏଭଳି ଭାବରେ ଗୋଟେ ଗୋଟେ ଅଧ୍ୟାୟ କରିବା, ଆଲୋଚନା କରିବା ନାହିଁ। ଅର୍ଚ୍ଚଣକୁ ଆଜି କ'ଣ ଡେରି ହେଲା ସନ୍ଡେ ପାଇଁ? ହଁ ଏଇ ତ ଘଣ୍ଟା ବାଜି ଦର୍ଶନ କରି ନେଟ୍ ଚାଲିଗଲାଣି, ତାର ୱାର୍ଲଡ ଲୋକ ଦେଖି ସାରିଲେଣି।
ହଁ ହଁ
ଗାଡ଼ିରେ ବସିଲେ ଭୋଗ ନେଇ ଆସୁ, ଭୋଗ ନେଇ ଆସୁ, ଘଣ୍ଟା ମଣ୍ଡା ବସିବୁ ନା, ଆଉ ବସିଲେ କ'ଣ
କାଲି ପୁରା ଖାଇନୁ ତୁ?
ବୁଝିବା ଘଟ ବାଜିନି।